ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତାମିଲନାଡୁ ଏବଂ ପୁଡୁଚେରୀରେ ଭିତ୍ତିଭୂମି ସୁଦୃଢ଼ୀକରଣ ନିମନ୍ତେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ ଓ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି 444 ବିମାନ ବାତିଲ ସମ୍ଭାବନା। ମିଳିତ ଆକ୍ରମଣରେ ଇରାନ୍ର ସର୍ବୋଚ୍ଚ ନେତା ଆୟତୋଲା ଅଲ୍ଲି ଖାମେନିଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ଆମେରିକା ରାଷ୍ଟ୍ରପତି। ଇସ୍ରାଏଲ୍ ଏବଂ ସିରିଆରେ ରହୁଥିବା ଭାରତୀୟଙ୍କ ପାଇଁ ଜାରି ହେଲା ସତର୍କତାମୂଳକ ପରାମର୍ଶ। ଏବଂ ଆଇସିସି T20 ପୁରୁଷ କ୍ରିକେଟ୍ ବିଶ୍ୱକପ୍ରେ ଆଜି ଅନୁଷ୍ଠିତ ହେବ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ସୁପର 8 ପର୍ଯ୍ୟାୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ଏବଂ ପୁଡୁଚେରୀରେ 7,100 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ରାଜସ୍ଥାନ ଏବଂ ଗୁଜରାଟ ଗସ୍ତ ପରେ ଗତକାଲି ଚେନ୍ନାଇରେ ପହଞ୍ଚିଛନ୍ତି। ପୁଡୁଚେରୀରେ ଶ୍ରୀ ମୋଦି ଆଜି ସକାଳେ 2,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଶ୍ରୀ ମୋଦି ଏହି ଅବସରରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ କେନ୍ଦ୍ରଶାସିତ ଅଞ୍ଚଳରେ ଭିତ୍ତିଭୂମି, ସହରାଞ୍ଚଳ ସେବା, ଶିଳ୍ପ ଅଭିବୃଦ୍ଧି, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସ୍ଥାୟୀ ବିକାଶକୁ ସୁଦୃଢ଼ କରିବା ପାଇଁ 1,142 କୋଟିରୁ ଅଧିକ ଟଙ୍କାର 19 ପ୍ରକଳ୍ପର ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ 750 ଏକରର କରାସୁର ସେଦାରପେଟ୍ ଶିଳ୍ପ ଇଷ୍ଟେଟ୍କୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଶ୍ରୀ ମୋଦି ପୁଡୁଚେରୀରେ ଭିତ୍ତିଭୂମି ସୁଦୃଢ଼ୀକରଣ ନିମନ୍ତେ 1,571 କୋଟିରୁ ଅଧିକ ଟଙ୍କାର 74 ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ଅରବିନ୍ଦଙ୍କ 150ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଅରୋଭିଲ୍ଲେ ବିଶ୍ୱ ଆଧ୍ୟାତ୍ମିକତା ମହୋତ୍ସବ 2026କୁ ମଧ୍ୟ ଉଦ୍ଘାଟନ କରିବେ। ପୁଡୁଚେରୀ ପରେ ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ତାମିଲନାଡୁରୁ ମଦୁରାଇ ଯାତ୍ରା କରି 4,400 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ, ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ। ତାମିଲନାଡୁରେ ପ୍ରସାରଣ ସେବାକୁ ଆହୁରି ମଜବୁତ କରିବା ପାଇଁ ଶ୍ରୀ ମୋଦି 3 ନୂତନ ଆକାଶବାଣୀ ଏଫ୍ଏମ୍ ରିଲେ ଟ୍ରାନ୍ସମିଟର ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ମଦୁରାଇରେ ଏନ୍ଡିଏର ଏକ ର୍ୟାଲିକୁ ସମ୍ବୋଧିତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ମୋଦି ମଦୁରାଇର ତିରୁପାରଙ୍କୁଡ୍ରମ୍ର ଅରୁଲ୍ମିଗୁ ସୁବ୍ରମଣ୍ୟମ୍ ସ୍ୱାମୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଆଜି 444 ବିମାନ ବାତିଲ ହେବାର ସମ୍ଭାବନା ରହିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘୋଷଣା କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ କହିଛି, ଯାତ୍ରୀ ସୁରକ୍ଷା ଏବଂ ପରିଚାଳନାଗତ ନିୟମାବଳୀର ପାଳନ ସୁନିଶ୍ଚିତ କରିବା ପାଇଁ DGCA କାର୍ଯ୍ୟ କରୁଛି। ଇରାନ୍ ଏବଂ ମଧ୍ୟପ୍ରାଚ୍ୟର କିଛି ଅଂଶରେ ଆକାଶମାର୍ଗ ପ୍ରତିବନ୍ଧକ ଯୋଗୁଁ ଗତକାଲି 410 ବିମାନ ବାତିଲ କରାଯାଇଥିଲା ଏବଂ ଆଜି 444 ବିମାନ ବାତିଲ ହେବାର ସମ୍ଭାବନା ରହିଛି। ଯାତ୍ରୀମାନଙ୍କୁ ବିମାନ ବନ୍ଦରକୁ ଯିବା ପୂର୍ବରୁ ବିମାନ କମ୍ପାନୀ ସହିତ ସେମାନଙ୍କର ଉଡ଼ାଣର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି, ପ୍ରମୁଖ ବିମାନ ବନ୍ଦରଗୁଡ଼ିକ ବିମାନ ଉଡ଼ାଣ ମାର୍ଗ ପରିବର୍ତ୍ତନ ସମ୍ବନ୍ଧୀୟ ପରିଚାଳନା ଏବଂ ଯାତ୍ରୀ ସହାୟତା ପ୍ରଦାନ କରିବା ପାଇଁ ସତର୍କତା ଅବଲମ୍ବନ କରୁଛନ୍ତି। ବିଶେଷକରି ବିମାନ ବନ୍ଦର ଟର୍ମିନାଲରେ ଯାତ୍ରୀ ଭିଡ଼ ଉପରେ ନଜର ରଖାଯାଇଛି। ଗତକାଲି ଯାତ୍ରୀମାନେ ବିଭିନ୍ନ ଅସୁବିଧା ନେଇ 216 ଅଭିଯୋଗ କରିଥିବାବେଳେ 105ର ତୁରନ୍ତ ସମାଧାନ କରାଯାଇଥିଲା। ପଶ୍ଚିମ ଏସିଆରେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଆଜି ରାତି 11:59 ପର୍ଯ୍ୟନ୍ତ ସମସ୍ତ ବିମାନ ଉଡ଼ାଣକୁ ବାତିଲ କରିଛି। ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି, ଯାତ୍ରୀ, କର୍ମଚାରୀ ଏବଂ ବିମାନର ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ଏୟାର ଇଣ୍ଡିଆ ପକ୍ଷରୁ ପ୍ରଭାବିତ ଯାତ୍ରୀମାନଙ୍କୁ ସୂଚନା ଦିଆଯିବା ସହ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଉଛି। ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀମାନଙ୍କ ସୁବିଧା ଲାଗି 2 ଫୋନ୍ ନମ୍ଘର ଜାରି କରାଯାଇଛି। ସେଗୁଡ଼ିକ ହେଉଛି 9111693933 ଏବଂ 11693299999। ସୂଚନା ଅନୁଯାୟୀ ଆଜି ପାଇଁ ଏୟାର ଇଣ୍ଡିଆ ନିର୍ଦ୍ଧାରିତ 28 ଅନ୍ତର୍ଜାତୀୟ ଉଡ଼ାଣକୁ ବାତିଲ କରିଛି। ପ୍ରଭାବିତ ଉଡ଼ାଣ ମଧ୍ୟରେ ଦିଲ୍ଲୀ ଏବଂ ମୁମ୍ବାଇରୁ ଲଣ୍ଡନର ହିଥ୍ରୋ, ଅମୃତସରରୁ ଲଣ୍ଡନ ଗାଟୱିକ୍ ଏବଂ ଦିଲ୍ଲୀ ଓ ମୁମ୍ବାଇରୁ ନ୍ୟୁୟର୍କକୁ ଉଡ଼ାଣ ଥିବାବେଳେ ମୁମ୍ବାଇ ନ୍ୟୁୟର୍କ, ଦିଲ୍ଲୀ ଶିକାଗୋ, ଦିଲ୍ଲୀ ଟରୋଣ୍ଟୋ, ଦିଲ୍ଲୀ ଫ୍ରାଙ୍କଫର୍ଟ, ମୁମ୍ବାଇ ଫ୍ରାଙ୍କଫର୍ଟ ଏବଂ ଦିଲ୍ଲୀ ପ୍ୟାରିସ୍ ଉଡ଼ାଣ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ୍ର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲି ଖାମେନି ଆମେରିକା ଇସ୍ରାଏଲ୍ ବିମାନ ଆକ୍ରମଣରେ ନିହତ ହୋଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଯେ ଖାମେନିଙ୍କ ମୃତ୍ୟୁ ଇରାନ୍ ଲୋକଙ୍କ ପାଇଁ ସେମାନଙ୍କ ଦେଶକୁ ପୁନର୍ବାର ହାସଲ କରିବାର ଏକମାତ୍ର ସର୍ବୋତ୍ତମ ସୁଯୋଗ। ସେ କହିଛନ୍ତି ଆସନ୍ତା ଏକ ସପ୍ତାହ କିମ୍ବା ଅଧିକ ସମୟ ଧରି ସେଠାରେ ବୋମାମାଡ଼ ଜାରି ରହିବ। ଇରାନ୍ର ସାମରିକ ସ୍ଥଳୀ ଏବଂ ସରକାରୀ ସ୍ଥାନଗୁଡ଼ିକ ଉପରେ ଆମେରିକା ଏବଂ ଇସ୍ରାଏଲ୍ର ମିଳିତ ବିମାନ ଆକ୍ରମଣ ପରେ ଇରାନ୍ର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ଇସ୍ରାଏଲ୍ ଅଧିକାରୀଙ୍କ ଅନୁଯାୟୀ ଇତିମଧ୍ୟରେ ଖାମେନିଙ୍କ ମୃତଦେହ ମିଳିଛି। ଗତକାଲି ଆମେରିକା ଏବଂ ଇସ୍ରାଏଲ୍ ଦ୍ୱାରା ମିଳିତ ଭାବେ ଇରାନ୍ ଉପରେ ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ୍ର ସରକାରୀ ଗଣମାଧ୍ୟମ ସୂଚନା ଅନୁଯାୟୀ ଏହି ଆକ୍ରମଣରେ 201 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 700ରୁ ଅଧିକ ଆହତ ହୋଇଛନ୍ତି। ଇରାନ୍ ରାଷ୍ଟ୍ରପତି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ଇରାନ୍ର ପ୍ରତି ଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଟ୍ଜ ସମଗ୍ର ଇସ୍ରାଏଲ୍ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଇସ୍ରାଏଲ୍ ଉପରେ ପ୍ରାୟ ଇରାନ୍ ପକ୍ଷରୁ 35 କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ସୂଚନା ମିଳିଛି। ଇସ୍ରାଏଲ୍ରେ ଥିବା ଭାରତୀୟ ଦୂତାବାସ ସେଠାରେ ଅସ୍ଥାୟୀ ଭାବରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ପୂର୍ବରୁ ଜାରି କରାଯାଇଥିବା ପରାମର୍ଶକୁ ଅନୁସରଣ କରିବାକୁ କହିଛି। ସେମାନଙ୍କୁ indianembassyisrael.gov.in ୱେବ୍ସାଇଟ୍ରେ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି, ଯାହାଫଳରେ ଆବଶ୍ୟକ ସମୟରେ ସେମାନଙ୍କୁ ସହାୟତା ଏବଂ ଯୋଗାଯୋଗ ସହଜ ହୋଇପାରିବ। ଦୂତାବାସ ଇସ୍ରାଏଲ୍ରେ ଥିବା ଭାରତୀୟ ନାଗରିକମାନଙ୍କ ସହ ଯୋଗାଯୋଗରେ ରହିଥିବା ଜଣାପଡ଼ିଛି। ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦମାସ୍କସ୍ରେ ଥିବା ଭାରତୀୟ ଦୂତାବାସ ସିରିଆରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଅନାବଶ୍ୟକ ଯାତ୍ରା ଏଡ଼ାଇବା ସହ ଉପଯୁକ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଏହାବ୍ୟତୀତ ଭାରତୀୟ ନାଗରିକମାନଙ୍କୁ ସିରିଆ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ହୋଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀ ଏବଂ ପରାମର୍ଶ ପାଳନ କରିବାକୁ କହିଛି। ସିରିଆରେ ଥିବା ଭାରତୀୟ ନାଗରିକମାନେ ମୋବାଇଲ୍ ନମ୍ଘର 9639933857 ଦୂତାବାସ ସହ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି। ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ବୃଦ୍ଧି ପାଉଥିବା ଉତ୍ତେଜନା ଦୃଷ୍ଟିରୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ଉପସାଗରୀୟ ଦେଶର ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଉତ୍ତେଜନା ହ୍ରାସ କରିବା ଉପରେ ସମ୍ପୃକ୍ତ ନେତାମାନେ ଗୁରୁତ୍ୱାରୋପ କରିଛନ୍ତି। ଡକ୍ଟର ଜୟଶଙ୍କର ୟୁଏଇର ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଉପସାଗରୀୟ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଭାରତ ବୃଦ୍ଧି ପାଉଥିବା ଉତ୍ତେଜନାମୂଳକ ପରିସ୍ଥିତି ନେଇ ଚିନ୍ତାବ୍ୟକ୍ତ କରିଛି। ସେ କହିଛନ୍ତି ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈଜଲ୍ ବିନ୍ ଫରହାନ୍ଙ୍କ ସହ ମଧ୍ୟ ଏ ସମ୍ପର୍କରେ ଆଲୋଚନା ହୋଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଗୁଜରାଟ ସେମି କନେକ୍ଟ ସମ୍ମିଳନୀ 2026ରେ ଯୋଗଦେବେ। ଏହି ସମ୍ମିଳନୀର ଉଦ୍ଘାଟନରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ମଧ୍ୟ ଉପସ୍ଥିତ ରହିବେ। ଏହି ଦୁଇଦିନିଆ ସମ୍ମିଳନୀରେ 8 ଭିନ୍ନ ଭିନ୍ନ ଦେଶରୁ 2500ରୁ ଅଧିକ ପଞ୍ଜୀକରଣ ହୋଇଥିବା ସୂଚନା ମିଳିଛି। ଆକାଶବାଣୀ ସମ୍ଭାଦ ବିଭାଗ ପକ୍ଷରୁ ଆକାଶବାଣୀରେ ଲୋକମାନଙ୍କ ପଦ୍ମ ଶୀର୍ଷକ ଏକ ନୂଆ ଧାରାବାହିକ ଆରମ୍ଭ ହେଉଛି। ଏଥିରେ 2026 ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷଙ୍କ ସହ ଆଳାପ ପ୍ରଚାର କରାଯିବ। ଏହାର ପ୍ରଥମ ଭାଗରେ ଆଇଆଇଟି ମାଡ୍ରାସ୍ର ନିର୍ଦ୍ଦେଶକ ପ୍ରଫେସର ଭି କାମକୋଟି ବିଜ୍ଞାନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଅବଦାନ ସମ୍ପର୍କରେ କହିବେ। ଆଜି ସନ୍ଧ୍ୟା 5:10ରେ ଏହି କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଅନ୍ୟପକ୍ଷରେ ପ୍ରକୃତି କି ବାତ୍ ଆକାଶବାଣୀ କେ ସାଥର ଦ୍ୱିତୀୟ ଭାଗରେ ଆଜି ପଦ୍ମଭୂଷଣ ବିଜେତା ଅନିଲ ପ୍ରକାଶ ଯୋଶୀଙ୍କ ସହ ଆଲୋଚନା ଆଜି ପୂର୍ବାହ୍ନ 10:30ରେ ପ୍ରଚାର କରାଯିବ। ଉଭୟ କାର୍ଯ୍ୟକ୍ରମ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେବ। ଆଇସିସି ଟି20 ପୁରୁଷ କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ରାତିରେ ପାଲକାଲ୍ରେ ଖେଳାଯାଇଥିବା ସୁପର 8 ଗ୍ରୁପ୍ 2 ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ 5 ବିଜୟ ହାସଲ କରିବା ସତ୍ତ୍ୱେ ପାକିସ୍ତାନ ସେମିଫାଇନାଲ୍କୁ ଉନ୍ନୀତ ହୋଇପାରିନାହିଁ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ 20 ଓଭରରେ 8 ୱିକେଟ୍ ହରାଇ 212 ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା 20 ଓଭରରେ 6 ୱିକେଟ୍ ହରାଇ 207 ରନ୍ କରିଥିଲା। ଆଜି ସନ୍ଧ୍ୟା 7:00 କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ସୁପର 8 ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ରେ ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଅପରାହ୍ନ 3:00 ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା 4 ଏବଂ 5 ସେମିଫାଇନାଲ୍ ଓ 8 ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ତାମିଲନାଡୁ ଏବଂ ପୁଡୁଚେରୀରେ ଭିତ୍ତିଭୂମି ସୁଦୃଢ଼ୀକରଣ ନିମନ୍ତେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ ଓ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି 444 ବିମାନ ବାତିଲ ସମ୍ଭାବନା। ମିଳିତ ଆକ୍ରମଣରେ ଇରାନ୍ର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲୀ ଖାମେନିଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ଆମେରିକା ରାଷ୍ଟ୍ରପତି। ଇସ୍ରାଏଲ୍ ଏବଂ ସିରିଆରେ ରହୁଥିବା ଭାରତୀୟଙ୍କ ପାଇଁ ଜାରି ହେଲା ସତର୍କତାମୂଳକ ପରାମର୍ଶ। ଏବଂ ଆଇସିସି ଟି20 ପୁରୁଷ କ୍ରିକେଟ୍ ବିଶ୍ୱକପ୍ରେ ଆଜି ଅନୁଷ୍ଠିତ ହେବ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ସୁପର 8 ପର୍ଯ୍ୟାୟ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।